ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଅମୃତା ବେଳା 1:28ରେ ଆଜି ଖୋଲାଗଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର। ରତ୍ନଭଣ୍ଡାର ଖୋଲାଯାଇଥିବାରୁ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା। ବାହୁଡ଼ା ଯାତ୍ରା ନୀତିକାନ୍ତିକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନ 5 ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିରରେ କରିପାରିବେ ଶ୍ରୀଜୀଉଙ୍କ ଦର୍ଶନ। ତ୍ରିଶା ନର୍ସିଂହୋମ୍ ଅଗ୍ନିକାଣ୍ଡରେ ଆହତମାନଙ୍କୁ କଟକରେ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା। ଏଥର ବିସ୍ତୃତ ସମ୍ବାଦ, ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଆଜି ଅମୃତ ବେଳା 1:28ରେ ଖୋଲାଯାଇଛି। ଦୀର୍ଘ 46 ପରେ ଆଜି ପୁଣି ଥରେ ରତ୍ନଭଣ୍ଡାର ଖୋଲାଯାଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସମେତ 11 ସଦସ୍ୟ ରତ୍ନଭଣ୍ଡାର ଖୋଲିବା ସମୟରେ ଉପସ୍ଥିତ ଥିଲେ। ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲାଯାଇଥିବା ବେଳେ ପରେ ଭିତର ରତ୍ନଭଣ୍ଡାର ଖୋଲାଯିବ। ବାହାର ରତ୍ନଭଣ୍ଡାର ଖୋଲାଯାଇଥିଲେ ମଧ୍ୟ ଶ୍ରୀଜୀଉମାନଙ୍କ ରତ୍ନଗୁଡ଼ିକର ଗଣତି ମଣତି ଆଜି ହେବ ନାହିଁ। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ରତ୍ନଭଣ୍ଡାର ସମ୍ପର୍କିତ ମାର୍ଗଦର୍ଶିକା ଅନୁସାରେ ରତ୍ନଭଣ୍ଡାର ଖୋଲାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ଆମ ସମ୍ଭାଦଦାତାଙ୍କ ସୂଚନା ଅନୁସାରେ ରତ୍ନଭଣ୍ଡାର ଖୋଲାଯାଇ ଆଜି ଅଳଙ୍କାର ସ୍ଥାନାନ୍ତରିତ ବାବଦରେ ନିଷ୍ପତ୍ତି ନିଆଯାଇଛି। ପ୍ରାଥମିକ ଭାବେ ଭଣ୍ଡାର ଘର ଖୋଲାଯିବା ପରେ ରତ୍ନଗୁଡ଼ିକୁ ଭିତର ଷ୍ଟ୍ରଙ୍ଗରୁମ୍ରେ ସୁରକ୍ଷିତ ରଖାଯିବ। ଏହାପରେ ଏଏସ୍ଆଇ ପକ୍ଷରୁ ଅନୁଧ୍ୟାନ କରାଯାଇ ଆବଶ୍ୟକୀୟ ମରାମତି କରାଯିବ। ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ପ୍ରଭୁ ଶ୍ରୀ ଲୋକନାଥ ଏବଂ ମା' ବିମଳାଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା। ରତ୍ନଭଣ୍ଡାର ଖୋଲାଯାଇଥିବାରୁ ପୁରୀ ଶ୍ରୀମନ୍ଦିରକୁ ଆଜି ଭକ୍ତମାନଙ୍କ ପ୍ରବେଶକୁ ବାରଣ କରାଯାଇଛି। ଅଧିକୃତ ସେବାୟତ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ଶ୍ରୀମନ୍ଦିରକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ରତ୍ନଭଣ୍ଡାର ଗଣତି ମଣତି ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ସହାୟତା ନିଆଯିବ ବୋଲି କମିଟିର ଜଣେ ସଦସ୍ୟ କହିଛନ୍ତି। ଅଳଙ୍କାର ସଂଖ୍ୟା, ଓଜନ ଓ ମାନର ମଧ୍ୟ ପରୀକ୍ଷଣ ଓ ନିର୍ଦ୍ଧାରଣ କରାଯିବ। ରତ୍ନଭଣ୍ଡାର ଖୋଲାଯିବାଠାରୁ ସମସ୍ତ ପ୍ରକ୍ରିୟାର ଭିଡ଼ିଓଗ୍ରାଫି କରାଯାଉଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ 1978ରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥିଲା। ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ଶ୍ରୀଜୀଉଙ୍କ ନବମୀ ଦର୍ଶନ ତଥା ସନ୍ଧ୍ୟା ଦର୍ଶନ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଉଛି। ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ ଶ୍ରଦ୍ଧାଳୁମାନେ ସନ୍ଧ୍ୟା 5 ପର୍ଯ୍ୟନ୍ତ ନବମୀ ସନ୍ଧ୍ୟା ଦର୍ଶନ କରିପାରିବେ। ମହାପ୍ରଭୁଙ୍କର ଆସନ୍ତାକାଲି ବାହୁଡ଼ା ଯାତ୍ରା ପାଇଁ ସନ୍ଧ୍ୟା ଦର୍ଶନ ପରେ କେତେକ ଗୁପ୍ତନୀତି ହେବ। ଶ୍ରୀଜୀଉମାନଙ୍କର ଆସନ୍ତାକାଲିର ବାହୁଡ଼ା ପହଣ୍ଡିକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀଜୀଉମାନଙ୍କର ଅବଶିଷ୍ଟ ରୀତିନୀତି ନିରୀକ୍ଷଣ ଏବଂ ଶୃଙ୍ଖଳିତ ପରିଚାଳନାର ତଦାରଖ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପୁରୀରେ ଅବସ୍ଥାନ କରିଛନ୍ତି। ଶ୍ରୀଜୀଉମାନଙ୍କର ନୀଳାଦ୍ରୀ ବିଜେ ନୀତି ଶେଷ ହେବା ପର୍ଯ୍ୟନ୍ତ ଏହି 3 ମନ୍ତ୍ରୀ ପୁରୀରେ ଉପସ୍ଥିତ ରହିବେ। କେନ୍ଦ୍ର କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ଖଦୀ ଓ ଗ୍ରାମ୍ୟୋଦ୍ୟୋଗ ଆୟୋଗ ଗତ ଆର୍ଥିକ ବର୍ଷରେ ଉତ୍ପାଦନ, ବିକ୍ରି ଓ ନୂତନ ରୋଜଗାର ଦେବାରେ ନୂତନ ରେକର୍ଡ ସୃଷ୍ଟି କରିଛି। ଆୟୋଗର ଆକଳନ ଅନୁସାରେ ପ୍ରଥମ ଥର ପାଇଁ ଖଦୀ ଓ ଗ୍ରାମ୍ୟୋଦ୍ୟୋଗ ଆୟୋଗ ବିକ୍ରିବଟା କ୍ଷେତ୍ରରେ 2023-24 ଆର୍ଥିକ ବର୍ଷରେ 1,55,000 କୋଟି ଟଙ୍କା ଅତିକ୍ରମ କରିଛି। 2022-23 ଆର୍ଥିକ ବର୍ଷରେ 1,34,000 କୋଟି ଟଙ୍କାର ବିକ୍ରୟ ହୋଇଥିଲା। ସେହିଭଳି ଗତ ଆର୍ଥିକ ବର୍ଷରେ ଆୟୋଗର ଉଦ୍ୟମରେ ଗ୍ରାମାଞ୍ଚଳରେ 10,17,000 ନୂତନ ରୋଜଗାର ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଆୟୋଗର ଅଧ୍ୟକ୍ଷ ମନୋଜ କୁମାର ଏହି ସଫଳତା ବିଷୟରେ କହିଛନ୍ତି, ଖଦୀ ସାମଗ୍ରୀ ଉପରେ ଲୋକଙ୍କର ବିଶ୍ୱାସ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ମେକ୍ ଇନ୍ ଇଣ୍ଡିଆ ଓ ଭୋକାଲ୍ ଫର୍ ଲୋକାଲ୍ ତଥା ସ୍ୱଦେଶୀ ସାମଗ୍ରୀ ଉପରେ ଜନସାଧାରଣ ଭରସା ବଢ଼ୁଥିବା ଆୟୋଗର ଅଧ୍ୟକ୍ଷ ଶ୍ରୀ କୁମାର କହିଛନ୍ତି। ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ରାଜ୍ୟ ପରିବହନ ଓ ଇସ୍କାତ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଦଳମତ ନିର୍ବିଶେଷରେ ସମସ୍ତେ ସାମୁହିକ ବିକାଶ ପାଇଁ ଉଦ୍ୟମ କରିବା ଦରକାର ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ଜନପ୍ରତିନିଧି ଓ ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ପ୍ରଶାସନିକ ଅଧିକାରୀମାନେ ନିଷ୍ଠାପର ଭାବେ ଦାୟିତ୍ୱ ସମ୍ପାଦନ କରିବାକୁ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଫାଶିଗୁଡ଼ା ଗାଁରେ ରାମାୟଣ ନାଟକ ଚାଲିଥିବା ବେଳେ ବିଦ୍ୟୁତ୍ ସରବରାହ ସଂସ୍ୱର୍ଶରେ ଆସି 10 ଜଣ ଶିଶୁ ଆହତ ହୋଇଥିବା ସମ୍ଭାଦ ଆମର ହସ୍ତଗତ ହୋଇଛି। 4 ଜଣ ଗୁରୁତର ଶିଶୁଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନେ ଦିଗପହଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ତ୍ରିଶା ନର୍ସିଂ ହୋମ୍ ଅଗ୍ନିକାଣ୍ଡରେ ଆହତ ହୋଇ କଟକ ଶିଶୁଭବନରେ ଚିକିତ୍ସିତ ହେଉଥିବା 17 ଜଣ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ ପଚାରି ବୁଝିଛନ୍ତି। ଶିଶୁଭବନ ଅଧୀକ୍ଷକଙ୍କ ସହ ଆଲୋଚନା ସମୟରେ ଶିଶୁମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ସମୀକ୍ଷା କରିଥିଲେ। ମିଳିଥିବା ସୂଚନା ଅନୁସାରେ 5 ଜଣ ଶିଶୁ ବର୍ତ୍ତମାନ ଆଇସିୟୁରେ ଥିବାବେଳେ 3 ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ଅନ୍ୟପକ୍ଷରେ ନର୍ସିଂହୋମ୍ ଅଗ୍ନିକାଣ୍ଡରେ ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଚିକିତ୍ସା ସମ୍ପର୍କରେ ଡାକ୍ତରମାନଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ମାଲୁଭାଡି ବିକ୍ରମାର୍କ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ନୟନୀ କୋଲ୍ ବ୍ଲକର ଅନୁଧ୍ୟାନ କରିଛନ୍ତି। ତାଙ୍କ ଗସ୍ତ ସମୟରେ କୋଇଲା ଉତ୍ତୋଳନରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବିସ୍ଥାପିତଙ୍କ ସମସ୍ୟା ଏବଂ ସ୍ଥାନୀୟ ଯୁବକଙ୍କ ନିଯୁକ୍ତି ପ୍ରସଙ୍ଗ ସମେତ ଅନ୍ୟ କେତେକ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ସହ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି କୋଲ୍ ବ୍ଲକରୁ କୋଇଲା ଉତ୍ତୋଳନ ପାଇଁ ତେଲେଙ୍ଗାନା ଓ କୋଲ୍ ଇଣ୍ଡିଆ ପକ୍ଷରୁ ସିଙ୍ଗ୍ରେନି କମ୍ପାନୀକୁ ଅନୁମତି ଦିଆଯାଇଛି। ପୂର୍ବରୁ 643 ହେକ୍ଟର ସଂରକ୍ଷିତ ଜଙ୍ଗଲରେ ଥିବା ଏହି କୋଲ୍ ବ୍ଲକରୁ କୋଇଲା ଖନନ ପାଇଁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପିଏମ୍ ସ୍ୱନିଧି ଯୋଜନାରେ ଅନୁଗୁଳ ମ୍ୟୁନିସିପାଲିଟିରେ 327 ପରିବାର ସଦସ୍ୟଙ୍କୁ ବୀମା ସୁବିଧା ମିଳିବ। ଉଠା ଦୋକାନୀଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ବୀମା ସୁବିଧା ଦିଆଯାଉଛି। ଏଥିପାଇଁ ଅନୁଗୁଳ ପୌରପାଳିକାରେ ପଞ୍ଜିକରଣ ଆରମ୍ଭ କରାଯାଇଛି। ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କୁ ବ୍ୟବସାୟରେ ନିବେଶ କରିବା ପ୍ରଲୋଭନ ଦେଖାଇ ଟଙ୍କା ଠକିଥିବା ଅଭିଯୋଗରେ 2 ଜଣ ନାଇଜେରିଆ ନାଗରିକଙ୍କ ସମେତ ଜଣେ ମହିଳାଙ୍କୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଛି। ଗତକାଲି ରାତିରେ ଅଭିଯୁକ୍ତଙ୍କୁ ଟ୍ରାନ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଅଣାଯାଇଛି। ସେମାନଙ୍କଠାରୁ ସିମ୍କାର୍ଡ, ବ୍ୟାଙ୍କ ଜମାଖାତା ଜବତ କରାଯାଇଛି। 2,65,00,000 ଠକି ନେଇଥିବା ଅଭିଯୋଗରେ ପୁଲିସ 3 ଜଣଙ୍କୁ ଗିରଫ କରିଛି। ମହରମ ପାଳନ ଉପଲକ୍ଷେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଦ୍ଭାବନାର ପର୍ବ ମହରମକୁ ଶାନ୍ତିଶୃଙ୍ଖଳାର ସହ ସମସ୍ତଙ୍କ ସହଯୋଗରେ ପାଳନ ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ 42 ମେଢ଼ ଶୋଭାଯାତ୍ରାରେ ସହର ପରିକ୍ରମା କରିବ। ପ୍ରତ୍ୟେକ ମେଢ଼ ନିର୍ଦ୍ଧାରିତ ରାସ୍ତାରେ ଯାଇ ଧର୍ମସଭାରେ ଯୋଗଦେବେ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଉତ୍ତାପ ବଢ଼ୁଥିବାରୁ ବିଶ୍ୱବ୍ୟାପୀ ଅଧିକ ବଜ୍ରପାତ ହେଉଥିବା ବୈଜ୍ଞାନିକମାନେ ମତ ଦେଇଛନ୍ତି। ବର୍ଦ୍ଧିତ ତାପମାତ୍ରା ଯୋଗୁଁ ବାତ୍ୟା ସହ ବିଜୁଳି ଓ ଘଡ଼ଘଡ଼ି ଘଟିବା ନେଇ ସମ୍ଭାବନା ଅଧିକ ଦେଖାଦେଇଛି। କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ବଜ୍ରପାତର ସଂଖ୍ୟାରେ ବୃଦ୍ଧି ଘଟୁଥିବା ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ବିଏସ୍ ପାଇ କହିଛନ୍ତି, ତାପମାତ୍ରାରେ 1 ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ଘଟିଲେ ବାୟୁର ଆର୍ଦ୍ରତା ଧାରଣ କ୍ଷମତା 7% ବୃଦ୍ଧି ପାଇଥାଏ, ଫଳରେ ବଜ୍ରପାତ ଘଟିବାର ସମ୍ଭାବନା 12% ବୃଦ୍ଧି ପାଇଥାଏ ବୋଲି ଭୂବିଜ୍ଞାନ ମନ୍ତ୍ରଣାଳୟର ପୂର୍ବତନ ସଚିବ ମାଧବନ ନାୟର ରାଜୀବନ କହିଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ସମସ୍ତ ଅଞ୍ଚଳକୁ ସ୍ୱର୍ଶ କରିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ଲାଗି ରହିଛି। କେନ୍ଦ୍ରୀୟ ଜଳ କମିଶନଙ୍କ ସୂଚନା ଅନୁସାରେ ଦେଶର 150 ବୃହତ୍ ଜଳଭଣ୍ଡାର ଜଳସ୍ତରରେ 26% ଜଳ ବୃଦ୍ଧି ପାଇଛି। ବର୍ତ୍ତମାନ ଏହି ଜଳଭଣ୍ଡାରଗୁଡ଼ିକରେ ମୋଟ 46.311 ବିଲିୟନ୍ ଘନମିଟର ଜଳ ଗଚ୍ଛିତ ରହିଥିବା କମିଶନଙ୍କ ପକ୍ଷରୁ କୁହାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆଜିଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ରାୟଗଡ଼ା, କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅମୃତ ବେଳା 1:28 ଆଜି ଖୋଲାଗଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର। ରତ୍ନଭଣ୍ଡାର ଖୋଲାଯାଇଥିବାରୁ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା। ବାହୁଡ଼ା ଯାତ୍ରା ନୀତିକାନ୍ତିକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନ 5 ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିରରେ କରିପାରିବେ ଶ୍ରୀଜୀଉଙ୍କ ଦର୍ଶନ। ତ୍ରିଶା ନର୍ସିଂହୋମ୍ ଅଗ୍ନିକାଣ୍ଡରେ ଆହତମାନଙ୍କୁ କଟକରେ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।